ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। କେନ୍ଦ୍ର ସରକାର ଗଲା ଦଶ ବଛର ଭିତରେ ଦେଶର 25 କୋଟିରୁ ଏତକା ଲୋକକୁ ଦାରିଦ୍ର୍ୟ ଭିତରୁ ବାହାର କରିଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାନୁ କହିଛନ୍। ସଂସଦନୁ ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଗତ ହୋଇଥିବାର ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଦେଶର ଗରିବ ଲୋକକୁ 4 କୋଟି ପକ୍କା ଘର ଦିଆଯାଇଛି, 12 କୋଟି ଶୌଚାଳୟ ତିଆରି କରାଯାଇଛି, ଗଲା 5 ବର୍ଷରେ 12 କୋଟି ପରିବାରକେ ପାଇପ୍ ଥି ପାଏନ୍ ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, ଦେଶବାସୀଙ୍କର ଟଙ୍କା ସିଧା ତାଙ୍କର ଲାଗି ହିଁ ଖର୍ଚ୍ଚା ହେଉଛି। ସରକାର ଶାସନ ଆର୍ ଭିନ୍ ଭିନ୍ ଯୋଜନାଥି ସ୍ୱଚ୍ଛତା ଆଣିକରି ଦେଶର କୋଟି କୋଟି ଟଙ୍କା ରାଜସ୍ୱ ସଞ୍ଚୟ କରିପାରିଛନ୍। ସେନ୍ତା 12 ଲକ୍ଷ ଟଙ୍କା ତ କମାନୀ ଉପରେ ଆୟକର ଛାଡ଼ କରବାରୁ ମଧ୍ୟବିତ୍ତ ଶ୍ରେଣୀ ଲୋକର ଆର୍ଥିକ ସ୍ଥିତି ବରକସ ହୋଇପାରବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ଏତାର ସହିତ ବିକଶିତ ଭାରତ ଗଠନ ଲାଗି ସମକୁ ଏକ ହୋଇକରି କାମ କରବାରକେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳାକେ ଆଜି ପହଞ୍ଚବେ। ଦିନର 11 ବଜେ ତ୍ରିବେଣୀ ସଙ୍ଗମଠାରେ ପ୍ରଧାନମନ୍ତ୍ରୀ ବୁଡ଼ ପକାବେ। ଗଙ୍ଗା ମାତାଙ୍କର ପୂଜାର୍ଚ୍ଚନା ସହିତ ସାଧୁ ସନ୍ଥମାନଙ୍କ ସାଙ୍ଗେ ଆଲୋଚନା କରବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ଦେଖିକରି ପ୍ରୟାଗରାଜଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍। ରାଜ୍ୟ ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମ୍ଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ଯୋଜନାର ଶୁଭାରମ୍ଭ କରିବେ। ଫି ଜିଲ୍ଲା ଆର୍ ବ୍ଲକ ସ୍ତର ନଭେଲ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେବା। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ। ସେନ୍ତା ରାଜ୍ୟର 314 ବ୍ଲକଥି ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବା ଆର୍ ଏଥିଲାଗି ଖାସ୍ ବ୍ୟବସ୍ଥା କରବାରକେ ଓକାକେ ଦାୟିତ୍ୱ ଦିଆଯାଇଛି। 16 ଅର୍ଥ କମିଶନ ଗଲାକାଲିଠାରୁ 4 ଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍। କମିଶନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗାରିଆଙ୍କ ଅଧ୍ୟକ୍ଷତାରେ 15 ଜଣିଆ ଟିମ୍ ଗଲାକାଲି ଓଡ଼ିଶା ପହଞ୍ଚିବା ଋତୁରୁ ଉପରବେଳା ଜନଜାତି ସଂଗ୍ରହାଳୟ ଆର୍ କଲିଙ୍ଗ ଷ୍ଟାଡିୟମ୍ ବୁଲି ଦେଖିଥିଲେ। ଆଇବାକାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ୟୁଧେ ରାଜ୍ୟ ସରକାର କମିଶନକେ 12.5 ଲକ୍ଷ କୋଟି ଟଙ୍କାର ଦାବିପତ୍ର ଦେବେ ବୋଲିକରି ଜଣାପଡ଼ିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଆଜି ହେବା। ଭୋଟ ପ୍ରକ୍ରିୟା ସକାଳ 7 ବଜେରୁ 13,766 ବୁଥ୍ନ ମୂଲ ହେବା। ଗୋଟେ କ୍ଷେପେ ହେବାର ଥିବା ଏହି ନିର୍ବାଚନ ପ୍ରକ୍ରିୟା ବେଲବୁଡ଼ାର 6 ବଜେ ସରବା। ଫେବୃଆରୀ 8 ତାରିଖ ଦିନ ଭୋଟ ଗଣତି ହେବା। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ 70 ଆସନ ଲାଗି ଭିନ୍ ଭିନ୍ ରାଜନୈତିକ ଦଳର 649 ପ୍ରାର୍ଥୀ ନିର୍ବାଚନ ମଇଦାନକେ ଉତରିଛନ୍। ନିର୍ବାଚନକେ ନେଇକରି ଦିଲ୍ଲୀନୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୁଥ୍ମାନଙ୍କେ ଅଧିକା ସୁରକ୍ଷା ବଳ ମୁତୟନ କରାଯାଇଛି। ରାଜ୍ୟ ଯୁକ୍ତ 2 ପରୀକ୍ଷା ହେବା 18 ତାରିଖରୁ ମୂଲ ହେବା। ପରୀକ୍ଷା 27 ତକ ଚାଲବା ବୋଲିକରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ଶ୍ରୀ ପରିଡ଼ା କହିଛନ୍, ଯୁକ୍ତ 2 କଳା ବିଜ୍ଞାନ ଆର୍ ବାଣିଜ୍ୟ ବର୍ଗତି ଏଥର ମୋଟ 3,93,608 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର 1,276 କେନ୍ଦ୍ରରୁ ସକାଳ 10 ବଜେରୁ ଦିନର 1 ବଜେ ତକ ପରୀକ୍ଷା ହେବା। ଦିବ୍ୟାଙ୍ଗମାନଙ୍କ ଲାଗି 4 ଘଣ୍ଟା ପରୀକ୍ଷା ରହିବା। ପରୀକ୍ଷାର୍ଥୀ କପି ରୋକବାର ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ର CCTV ନଜରଥି ରହିବା ବୋଲିକରି ଶ୍ରୀ ପରିଡ଼ା କହିଛନ୍। ମ୍ୟାନେଜମେଣ୍ଟ ଶିକ୍ଷାର୍ଥୀ କୃତ୍ରିମ ବୁଦ୍ଧିମତା AIର ବ୍ୟବହାର ଲାଗି IIM ସମ୍ବଲପୁର ଆର୍ ଆମେରିକାର କମ୍ପାନୀ ବ୍ରେକ୍ଆଉଟ୍ ଲର୍ଣ୍ଣିଂ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶ ମ୍ୟାନେଜମେଣ୍ଟ ଶିକ୍ଷା ଲାଗି ପ୍ରଯୁକ୍ତି ସମ୍ପନ୍ନ ମାହୋଲ ବନାବାର ସହିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଲାଗି ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରବାରଟା ଏତାର ମୁଖ୍ୟ ଲକ୍ଷ୍ୟ। ଉତ୍ତରାଖଣ୍ଡ ଚାଲିଥିବାର 38 ନମ୍ବର ଜାତୀୟ କ୍ରୀଡ଼ାର୍ଥୀ ଗଲାକାଲି ସାଇକେଲ ଚାଳନା ପ୍ରତିଯୋଗିତାଥି ଓଡ଼ିଶାର ସ୍ୱସ୍ତି ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍। ସେନ୍ତା ଓଡ଼ିଶା ମହିଳା ପହଁରା ଦଲ ଫାଇନାଲ୍ଥି 3 ନମ୍ବର ଠାରେ ରହିକରି କାଂସ୍ୟ ପଦକ ଜିତିଛି। ସେଆଡ଼େ ଓଡ଼ିଶାର ମହିଳା ଫୁଟବଲ ଦଲ ଫାଇନାଲ୍କେ ପହଞ୍ଚିକରି ରୌପ୍ୟ ପଦକ ସୁନିଶ୍ଚିତ କରିଛି। ଇନୁ ଜଣାଇ ଦିଆଯାଇପାରେ ଯେ ଏଛେନ୍ତକ ଓଡ଼ିଶା ଦଲ ଗୋଟିଏ ସ୍ୱର୍ଣ୍ଣ ଆର୍ 4 କାଂସ୍ୟ ପଦକ ଜିତିଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଏବାର 9 ତାରିଖ ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଆଜିଠାରୁ କାଉଣ୍ଟରମାନଙ୍କେ ଟିକେଟ୍ ବିକ୍ରି ମୂଲ ହେବା। ଗଲା 2 ତାରିଖ ଅନ୍ଲାଇନ୍ ଟିକେଟ୍ ଘିନି ନାଇପାରିଥିବାର କ୍ରିକେଟ୍ ପ୍ରେମୀମାନେ ଷ୍ଟାଡିୟମ୍ଠାରେ ଥିବାର 4 କାଉଣ୍ଟରନୁ ଟିକେଟ୍ ଘିନିପାରବେ। ରାଜ୍ୟ ତାତି ବଢ଼ୁଛେ ଏବଂ 3-4 ଦିନ ତକ ପାଗ ଏନ୍ତା ରହିବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। କଲାକାର ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ତାତି 36.4 ଡିଗ୍ରୀ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।